প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু যীশুখ্রীষ্টঙ্ক মহানামরে অভিনন্দন জনায়ে। আমি আজি ঈশ্বরঙ্ক বিষয়ে প্রারম্ভিক আলোচনা করিবা। ঈশ্বর এড়ে মহান অটন্তি যে আমি তাহাকে সম্পূর্ণ রূপে বুঝি নপারু, তথাপি আমার সীমিত জ্ঞানরে যেতে দূর সম্ভব আমি বুঝিপারিবা ভলি ভাষার আজি ও আগামী কেতেদিন ঈশ্বরঙ্ক বিষয়ে আলোচনা করিবা। যুগ যুগ ধরি এই জগতরে নাস্তিকবাদ, সংশয়বাদ ও পরিহাসকারী মানে আহ্বান দেই কহি আসুছন্তি, যদি ঈশ্বর বলি কেহি অছি তার প্রমাণ দিও। চার্লস ডারউইনঙ্ক বিবর্তনবাদ এ প্রকার লোকঙ্ক চিন্তাধারকু ইন্ধন যোগাইছি। মাত্র ডারউইনঙ্ক বিবর্তনবাদ এক মতবাদ মাত্র, এহা নিউটনঙ্ক গতি নিয়ম ভলি এক নিয়ম নুহে। ডারউইন 42 বর্ষ বয়সরে তাঙ্ক 10 বর্ষ বয়সর ঝিও আনির মৃত্যু যোগু ঈশ্বর বিরোধী মনোভাব পোষণ করি বিবর্তনবাদ ভলি অপ্রমাণিত মতবাদকু পৃথিবীকু দেইগলে। মূঢ় মনে মনে কহে পরমেশ্বর নাহান্তি, যাহার টিকে বুদ্ধি অছি সে এ কথা স্বীকার করে। আকাশমণ্ডল পরমেশ্বরঙ্ক গৌরব বর্ণনা করে ও শূন্যমণ্ডল তাহাঙ্ক হস্তকৃত কর্ম প্রকাশ করে। আমি কেতেক সাধারণ যুক্তিরু ঈশ্বরঙ্ক অস্তিত্ব বিষয়ে মন্তব্য স্থির করিবা। প্রথমত কারণ ও প্রভাব ঈশ্বরঙ্ক অস্তিত্বকু প্রকাশ করে। এক প্রভাবর এক কারণ নিশ্চিতভাবে অছি। পৃথিবী বা বিশ্ব যদি প্রভাব হুয়ে তেবে এহার কারণ নিশ্চিত অছি। পৃথিবী পুনি তন্মধ্যস্থ সমস্ত প্রভাবর গোটিয়ে কারণ অছি, তাহা ঈশ্বরঙ্কু বুঝায়। দ্বিতীয়ত ঈশ্বরঙ্ক অস্তিত্ব বিষয়ে গোটিয়ে যুক্তি হেউছি এই বিশ্বর গঠন ও উদ্দেশ্য। କେବଳ ଏହି ବିଶ୍ୱର ଅସ୍ତିତ୍ୱ ଅଛି ତାହା ନୁହେଁ, ଏହାର ଏକ ନିର୍ଦ୍ଦିଷ୍ଟ ନିଖୁନ୍ତ ଗଠନ ଓ ଉଦ୍ଦେଶ୍ୟ ମଧ୍ୟ ଅଛି। ପ୍ରତ୍ୟେକ ଘାସ, ପ୍ରତ୍ୟେକ ତୁଷାର କଣିକାର ଗଠନ ଭିନ୍ନ, ମାତ୍ର ଏହି ଗଠନ ସିଦ୍ଧ ଅଟେ। ଏକ ନିର୍ଦ୍ଦିଷ୍ଟ ଗଠନ ଜଣେ ଗଠନକାରୀର ଅସ୍ତିତ୍ୱ ଥିବା ଜଣାଏ। ସୃଷ୍ଟିରେ ଥିବା ଉଦ୍ଦେଶ୍ୟ ଏକ ଉଦ୍ଦେଶ୍ୟ ଥିବା ବ୍ୟକ୍ତିଙ୍କର ଅସ୍ତିତ୍ୱକୁ ସୂଚାଏ। ଏକ ଗୃହର ଯଦି ଜଣେ ନିର୍ମାଣକାରୀ ଅଛନ୍ତି, ଏକ ଘଡ଼ିର ଯଦି ଏକ ନିର୍ମାଣକାରୀ ଅଛନ୍ତି, ଓ ଉଭୟ ଗୃହ ଓ ଘଡ଼ି ଏକ ଉଦ୍ଦେଶ୍ୟରେ ନିର୍ମିତ ହୋଇଛି, ତେବେ ଏହି ସୁନ୍ଦର ଶୃଙ୍ଖଳିତ ପୃଥିବୀ ବା ବିଶ୍ୱର କ'ଣ କେହି ସୃଷ୍ଟିକର୍ତ୍ତା ନାହାନ୍ତି ଯିଏକି ଏକ ମହତ୍ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଛନ୍ତି। ଗୋଟିଏ ଘଡ଼ି ବା ଗୃହ ଆପେ ଆପେ ସ୍ୱୟଂ ନିର୍ମିତ ହୋଇଥିବା କହିବା ଯାହା, ଏହି ଶୃଙ୍ଖଳିତ ବିଶ୍ୱ ବିଗ୍ ବ୍ୟାଙ୍ଗ ମତବାଦ ଅନୁଯାୟୀ ହୋଇଥିବା କହିବା ତାହା ଅଟେ। ଏକ ବୁଦ୍ଧିସମ୍ପନ୍ନ ଶୃଙ୍ଖଳା କ'ଣ ଏକ ମନ ବିନା ସମ୍ଭବପର? ନିୟମ କ'ଣ ନିୟମଦାତା ବିନା ସମ୍ଭବପର? ତେଣୁ ସିଦ୍ଧ ଗଠନ ଓ ଉଦ୍ଦେଶ୍ୟର ଯୁକ୍ତି ଏକ ଅନନ୍ତ ବୁଦ୍ଧି ଥିବା ବ୍ୟକ୍ତିତ୍ୱର ଅସ୍ତିତ୍ୱ ସ୍ୱୀକାର କରେ, ଯାହା ସୃଷ୍ଟ ବିଶ୍ୱଠାରୁ ମହାନ। ସେହି ବ୍ୟକ୍ତି ହିଁ ଈଶ୍ୱର ଅଟନ୍ତି। ତୃତୀୟ ଯୁକ୍ତି ହେଲା, ମନୁଷ୍ୟ ଈଶ୍ୱରଙ୍କ ସୃଜନଶୀଳତାର ସର୍ବଶ୍ରେଷ୍ଠ କୃତି। ସେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଓ ସୃଷ୍ଟିର ସର୍ବଶ୍ରେଷ୍ଠ ଗୌରବ। ସବୁଠାରୁ ସୁନ୍ଦର ବଣମଣିଷ ଏକ ମନୁଷ୍ୟ ସହ ତୁଳନୀୟ ନୁହେଁ। ବଣମଣିଷ ଏକ ମନୁଷ୍ୟର ସାମଗ୍ରିକ ବ୍ୟକ୍ତିତ୍ୱ ସହ ସମାନ ନୁହେଁ। ବୁଦ୍ଧିମାନ ନୈତିକ ମନୁଷ୍ୟ ହିଁ ଜଣେ ବୁଦ୍ଧିମାନ ଓ ନୈତିକ ବ୍ୟକ୍ତିଙ୍କ ଅସ୍ତିତ୍ୱ ବିଷୟରେ ଯଥାର୍ଥ ଯୁକ୍ତି। ଅସଂଖ୍ୟ ମନୁଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଏକ ପ୍ରକାର ନାହାନ୍ତି। ପ୍ରତ୍ୟେକେ ଚେହେରା ଓ ବ୍ୟକ୍ତିତ୍ୱରେ ଅନନ୍ୟ, ମାତ୍ର ପ୍ରତ୍ୟେକେ ସୃଷ୍ଟିକର୍ତ୍ତାଙ୍କ ଚିହ୍ନ ଧାରଣ କରିଛନ୍ତି। ଏହା ହିଁ ଜଣେ ସୃଷ୍ଟିକର୍ତ୍ତାଙ୍କ ଅସ୍ତିତ୍ୱକୁ ପ୍ରମାଣ କରେ। ମନୁଷ୍ୟ ଏକ କୋଷରୁ ବିବର୍ତ୍ତନ ଦ୍ୱାରା ଜାତ ହୋଇନାହିଁ। ସୃଷ୍ଟିକର୍ତ୍ତାଙ୍କ ନିକଟରୁ ଉତ୍ତରଦାୟିତା ଓ ଦାୟିତ୍ୱବୋଧତାରୁ ଖସିବା ପାଇଁ ବିବର୍ତ୍ତନ ମତବାଦ ପ୍ରୟୋଗ ମନୁଷ୍ୟର ଏକ ବୃଥା ପ୍ରଚେଷ୍ଟା। ସାଧାରଣ ଓ ସରଳ ଯୁକ୍ତି ଈଶ୍ୱରଙ୍କର ଅସ୍ତିତ୍ୱ ବିଷୟରେ ଆଲୋକପାତ କରେ। ଗୋଟିଏ ପରିବାରରେ ପିଲାମାନେ ବାପାଙ୍କୁ ବାପା ବୋଲି ସ୍ୱୀକାର ନ କଲେ ମଧ୍ୟ ସେ ସେହି ପିଲାମାନଙ୍କ ବାପା। ସେହିଭଳି ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ମନୁଷ୍ୟମାନେ ଗ୍ରହଣ ନ କଲେ ମଧ୍ୟ, ଅପ୍ରାସଙ୍ଗିକ ତର୍କ କଲେ ମଧ୍ୟ, ସେ ସୃଷ୍ଟିକର୍ତ୍ତା ଅଟନ୍ତି। ଈଶ୍ୱରଙ୍କ ବାକ୍ୟ ବାଇବେଲ କେବେ ହେଲେ ଈଶ୍ୱରଙ୍କ ଅସ୍ତିତ୍ୱକୁ ପ୍ରମାଣ କରିବାକୁ ପ୍ରୟାସ କରେ ନାହିଁ। ମାତ୍ର ବାଇବେଲର ପ୍ରାରମ୍ଭିକ ବାକ୍ୟ କୁହେ, ଆଦ୍ୟରେ ଈଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ଅନ୍ୟ ଅର୍ଥରେ ବାଇବେଲ ପ୍ରାରମ୍ଭରୁ ଘୋଷଣା କରେ, ଆଦ୍ୟରୁ ଈଶ୍ୱର ଅଛନ୍ତି। ଈଶ୍ୱର ଏଡ଼େ ମହାନ ଅଟନ୍ତି ଯେ ଆମେ ତାହାଙ୍କୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିବା ନାହିଁ। ତାହାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ଈଶ୍ୱରଙ୍କ ଅସ୍ତିତ୍ୱରେ କେବଳ ବିଶ୍ୱାସ କରିବା ଯଥେଷ୍ଟ ନୁହେଁ, ମାତ୍ର ଯଦି ଈଶ୍ୱରଙ୍କ ବିଷୟରେ ଯଥାର୍ଥ ବିଶ୍ୱାସ ନଥାଏ ତେବେ ଏହା ବୃଥା। ଯେଉଁମାନେ ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ କରନ୍ତି, ମାତ୍ର ଈଶ୍ୱରଙ୍କ ବିଷୟରେ ଭ୍ରାନ୍ତ ମତ ପୋଷଣ କରନ୍ତି, ସେମାନେ ନାସ୍ତିକମାନଙ୍କ ଠାରୁ କୌଣସି ମତେ ଉତ୍ତମ ନୁହନ୍ତି। କାରଣ ପୁଅ ନିଜ ବାପାଙ୍କୁ ବାପା ବୋଲି ସମ୍ବୋଧନ ନ କରି ଯଦି ଅନ୍ୟ ଜଣକୁ ବା ବୃକ୍ଷଲତା ପାହାଡ଼ ପଥର ଆଦିକୁ ବାପା ବୋଲି ସମ୍ବୋଧନ କରେ, ତେବେ ସେହି ପୁଅକୁ ପାଗଳ ବୋଲି କୁହାଯିବ। ମାତ୍ର ଆଜି ଅନେକେ ଯେଉଁମାନେ ଈଶ୍ୱର ବିଶ୍ୱାସୀ ବୋଲି କୁହନ୍ତି, ସେମାନେ ସେହିଭଳି ପାଗଳ ଭଳି ଆଚରଣ କରୁଛନ୍ତି। ସେମାନେ ପ୍ରକୃତ ଈଶ୍ୱରଙ୍କୁ ଉପାସନା ନ କରି ତାଙ୍କ ନିକଟକୁ ନ ଆସି ଅଧର୍ମରେ ସତ୍ୟର ପ୍ରତିରୋଧ କରୁଛନ୍ତି। ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି କହି ନିଜକୁ ଜ୍ଞାନୀ ବୋଲି ମନେ କରି ମୂର୍ଖ ହୋଇଛନ୍ତି। ପୁଣି ଅକ୍ଷୟ ଈଶ୍ୱରଙ୍କ ଗୌରବକୁ ଖୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପ ଆଦିର ଆକୃତିଯୁକ୍ତ ପ୍ରତିମାରେ ପରିଣତ କରିଛନ୍ତି। ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କରିଛନ୍ତି ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କରୁଛନ୍ତି। ସୃଷ୍ଟ ମନୁଷ୍ୟ ନିଜ ହାତଗଢ଼ା ପ୍ରତିମାକୁ ସୃଷ୍ଟିକର୍ତ୍ତା କହି ଉପାସନା କରୁଛି, ଯେଉଁ ଉପାସନା ପାଇଁ କେବଳ ଈଶ୍ୱର ଯୋଗ୍ୟ। ତାହା ପାଇବା ପାଇଁ ଶୈତାନ ସବୁବେଳେ ଚାହେଁ। ଈଶ୍ୱରଙ୍କ ବିଷୟରେ ବିଭିନ୍ନ ଭ୍ରାନ୍ତ ମତକୁ ବିଶ୍ଳେଷଣ କଲେ ନିମ୍ନୋକ୍ତ ସାରାଂଶରେ ଉପନୀତ ହେଉ। ପେନ୍ଥେଇଜିମ୍ ପ୍ରକୃତିକୁ ଈଶ୍ୱର ହିସାବରେ ଦେଖି ପ୍ରକୃତିର ଈଶ୍ୱରକୁ ହରାଇଥାଏ। ବହୁ ଈଶ୍ୱରବାଦ ଅନେକ ସଂଖ୍ୟକ ଈଶ୍ୱରଙ୍କୁ ଗ୍ରହଣ କରି ଏକମାତ୍ର ସତ୍ୟ ଈଶ୍ୱରଙ୍କୁ ହରାଇଥାଏ। ଦୈତ୍ୟବାଦ ଭଲ ଓ ମନ୍ଦ ପରସ୍ପର ବିରୋଧୀ ଦୁଇ ଈଶ୍ୱରଙ୍କୁ ଗ୍ରହଣ କରେ, ମାତ୍ର ଏକମାତ୍ର ଉତ୍ତମ ଈଶ୍ୱର ଯିଏକି ମନ୍ଦର ବିଚାର କରିବେ ତାହାକୁ ହରାଏ। ତେଣୁ ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ କରିବା ଯଥେଷ୍ଟ ନୁହେଁ। ଏକମାତ୍ର ଜୀବିତ ଈଶ୍ୱରଙ୍କ ଚରିତ୍ର ଓ ସ୍ୱଭାବର ପ୍ରକୃତ ଚିତ୍ର ଆମେ ଜାଣିବା ଉଚିତ ଓ ତାଙ୍କୁ ହିଁ କେବଳ ଉପାସନା କରିବା ଉଚିତ। ସେ ହିଁ ବିଶ୍ୱର ସୃଷ୍ଟିକର୍ତ୍ତା, ସେ ଆପଣଙ୍କ ସୃଷ୍ଟିକର୍ତ୍ତା। ତାହାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ, ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ କି ତାହାଙ୍କର ଉପସ୍ଥିତି ଅନୁଭବ କରାଯାଇ ନପାରେ। ଏକମାତ୍ର ଈଶ୍ୱର ଅଛନ୍ତି, ସେ ସ୍ୱର୍ଗରେ ବାସ କରନ୍ତି, ସେ ସମଗ୍ର ପୃଥିବୀ ଉପରେ ରାଜତ୍ୱ କରନ୍ତି। ବାଇବେଲ ଆମକୁ କହେ, ସଦାପ୍ରଭୁ ଏହି କଥା କହନ୍ତି, ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି, ପରମେଶ୍ୱର ଆପଣାର ପବିତ୍ର ସିଂହାସନରେ ଉପବିଷ୍ଟ। ଈଶ୍ୱରଙ୍କ ବାକ୍ୟ ବାଇବେଲ ଈଶ୍ୱରଙ୍କ ପ୍ରକୃତ ଚିତ୍ର ଦିଏ, ଯେହେତୁ ଆମେ ଜାଣୁ ଯେ ସେହି ଈଶ୍ୱର ହିଁ ବାଇବେଲ ଲେଖିଛନ୍ତି ଓ ନିଜର ଚିତ୍ର ଏଠାରେ ପ୍ରକାଶ କରିଛନ୍ତି। ତେଣୁ ବାଇବେଲ ବୁଝି ଈଶ୍ୱରଙ୍କ ବିଷୟକ ଯଥାର୍ଥ ଚିନ୍ତାଧାରା ପୋଷଣ କରିବା ଆବଶ୍ୟକ। ଏଥିପାଇଁ ଆବଶ୍ୟକ ବ୍ୟକ୍ତିଗତ ବିଶ୍ୱାସ। ଯଦି ଜଣେ ଈଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ଯଥାର୍ଥ ବିଶ୍ୱାସ ପୋଷଣ ନ କରେ, ତେବେ ନିଜେ ନିଜକୁ ଓ ତା ଚାରିପାଖରେ ଥିବା ପୃଥିବୀକୁ ମଧ୍ୟ ଯଥାର୍ଥ ଭାବେ ବୁଝିପାରିବ ନାହିଁ। ପରବର୍ତ୍ତୀ ଅଧିବେଶନରେ ବାଇବେଲ ଈଶ୍ୱରଙ୍କ ବିଷୟରେ କ'ଣ ପ୍ରକାଶ କରେ ତାହା ଆମେ ଆଲୋଚନା କରିବା। ଈଶ୍ୱରଙ୍କ ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।